ହ୍ୟାଲୋ, ମୁଁ ଲକ୍ଷ୍ମୀସାଗର ତଳ ସାହିରୁ କହୁଛି, 43 ନମ୍ବର ୱାର୍ଡର ନମିତା ବେହେରା କହୁଛି। ଆମର ପାଣି ପାଇଁ ବହୁତ ଅସୁବିଧା ହଉଛି। ପାଣି ଆଗ ଛାଡୁଥିଲା ଟାଇମ ଟାଇମ ଅନୁସାରେ, ଏବେ ଟୋଟାଲ ଟାଇମ ଅନୁସାରେ ଛାଡୁନି। ଯଦି ଗୋଟେ ଟାଇମରେ ଛାଡୁଛି, ତା ଆର ଦିନ ପୁରା ଲେଟ୍ କରିଦଉଛି, ପୁରା ଆର ଦିନ ଯାଇ ପାଣି ଆସୁଛି। ଆମର ପାଣି ପାଇଁ ବହୁତ ଆମେ ହଇରାଣ ହଉଛୁ। ତୋପେ ପାଣି ପିଇବା ପାଇଁ ବି ପାଣି ରହୁନି, ମାନେ ଏତେ କାଇଁ ଅସୁବିଧା ହଉଛି। ତେଣୁ ଆପଣଙ୍କୁ ନିବେଦନ ଯେ ଆପଣ ଆମ ପାଇଁ କିଛି କରିବେ ପାଣି ପାଇଁ।
ଫାଷ୍ଟ ବି ଦେ, ତା କିଛି ତ ଦେଖାଯାଉନି।